तृतीय स्कंध 14 अध्याय श्लोक 20 रे ये 14 अध्याय से शुरू होती संध्या काल पितृंगर गर्भ संसार ये भगवान कर गोटे लीला आठ संगठित होती तेणु ता द्वारा मध्य विभिन्न शिक्षा प्रदान करा जाऊ तेणु स्त्री जो जो दीदी से जो काम भाव तक जात होता से पति कश्यप मुनि को असमय संग जाचना करते जेहेतु काम भाग द्वारा से पीड़ित रही से निजर काम को जय करो संतान उत्पादन जड़े स्त्री पुरुष स्त्री संग करवाटा यहाँ धर्म विरुद्ध नुह भगवद गीत भगवान कहले धर्म अविरुद्ध भूतेषु कामस्मि भरतर्षभ जोटी धर्म विरुद्ध करना अर्थात जो काम द्वारा धर्म स्थापित हो धर्म संपादित होती पुत्र पुत्रार्थे क्रियाते भार्या पुत्र संतान पर जड़े स्वामी स्त्री संग कर धर्म धर्म अनुजाई काम किंतु जोटी केवल केवल जौन उपभोग कार्य करा धर्म अविरुद्ध भूतेषु धर्म विरुद्ध से धर्म विरुद्ध होती ये गृहस्थाश्रम जो स्वामी स्त्री संग करने कहुच्छे पुत्र संतान उत्पन्न कह तेणु ये हूँ गृहस्थाश्रम मैंने जो इंद्रिय व्यग सब रही इंद्रिय अनेक प्रकार इंद्रिय रही आमर जो पांचटी ज्ञानेन्द्रिय रही पांचटी कर्मेन्द्रिय रही मन हूँ एकादश इंद्रिय कहुच्छे तेणु ये इंद्रिय मानक संयम करने बहुत कष्ट भक्तिमोहन ठाकुर कहते जे महाप्रसाद गोविंदे से कथाटी रचना करे महाप्रसाद गोविंदे नाम ब्रह्मणी वैष्णवे स्वल्प पुण्य पतंग राजन विश्वास नवे जायते महाप्रसाद गोविंद नाम ଏଥିରେ ଯେଉଁମାନେ ଅଳ୍ପ ପୁଣ୍ୟବାନ ବ୍ୟକ୍ତି ସେମାନଙ୍କର ବିଶ୍ୱାସ ଆସେ ନାହିଁ ଶରୀର ଅବିଦ୍ୟା ଦ୍ୱାରା କାହିଁକି ନା ଏ ଶରୀରଟି ହେଉଛି ଅବିଦ୍ୟା ଅବିଦ୍ୟାରୁ ଶରୀରଟି ସୃଷ୍ଟି ହେଇଛି ଏବଂ ଜଡ଼େନ୍ଦ୍ରିୟ ତାହେ କାଳ ଯେଉଁ ଇନ୍ଦ୍ରିୟ ସବୁ ରହିଛନ୍ତି ଚକ୍ଷୁ କର୍ଣ୍ଣ ନାସିକା ଇତ୍ୟାଦି ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଏବଂ ପାଞ୍ଚଟି କର୍ମେନ୍ଦ୍ରିୟ ରହିଛନ୍ତି ଏମାନେ ହେଉଛନ୍ତି କାଳ ସଦୃଶ ତାହେ କାଳ ଜୀବ ପେଲେ ବିଷୟ ସାଗରେ ତେଣୁ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଜୀବ ଏ ବିଷୟ ରୂପ ସାଗରରେ ବିସ୍ତାର ଲାଭ କରୁଛି ଏଠି ପାଞ୍ଚଟି ତନ୍ମାତ୍ର ରହିଛନ୍ତି ଶବ୍ଦ ସ୍ପର୍ଶ ରୂପରସ ଗନ୍ଧ ଏଇ ବିଷୟକୁ ଭୋଗ କରିବା ପାଇଁ ଏ ଇନ୍ଦ୍ରିୟମାନଙ୍କ ଦ୍ୱାରା ସେ ଉପଭୋଗ କରିଚାଲିଛି ତେଣୁ ଏଇ ବିଶେଷ ଭାବରେ ଯେତେ ସବୁ ଇନ୍ଦ୍ରିୟ ଅଛନ୍ତି ତାର ମଧ୍ୟ ଜୁହା ଅତି ଜିହ୍ୱା ଗୋଟେ ଏଭଳି ଇନ୍ଦ୍ରିୟ ଯିଏକି ଗୋଟିଏ ଇନ୍ଦ୍ରିୟ ହେଲେ ମଧ୍ୟ ସେ ଦୁଇଟି କାର୍ଯ୍ୟ କରୁଛି ଜ୍ଞାନେନ୍ଦ୍ରିୟର କାର୍ଯ୍ୟ କରୁଛି କିଭଳି ନା ରସ ଅନୁଭବ କରୁଛି ଏବଂ କର୍ମେନ୍ଦ୍ରିୟର କାର୍ଯ୍ୟ କରୁଛି କିଭଳି ନା ସେ କଥା କହୁଛି ସାଧାରଣତଃ ଭଗବାନଙ୍କର କଥା ଜିହ୍ୱାକୁ ଆସୁନାହିଁ ତେଣୁ ଯେତେ ଇନ୍ଦ୍ରିୟମାନେ ଅଛନ୍ତି ଗୋଟିଏ ଗୋଟିଏ ଇନ୍ଦ୍ରିୟ ଗୋଟିଏ ଗୋଟିଏ କାର୍ଯ୍ୟ କରୁଛନ୍ତି ଇଏ ଗୋଟିଏ ଏଭଳି ଇନ୍ଦ୍ରିୟ ଜିହ୍ୱା ଯିଏକି ଦୁଇଟି ଇନ୍ଦ୍ରିୟର କାର୍ଯ୍ୟ କରୁଛି ଜ୍ଞାନେନ୍ଦ୍ରିୟର କାର୍ଯ୍ୟ କରୁଛି କର୍ମେନ୍ଦ୍ରିୟର ମଧ୍ୟ କାର୍ଯ୍ୟ କରୁଛି ତେଣୁ ଭକ୍ତିନ ଠାକୁର କହୁଛନ୍ତି ତାର ମଧ୍ୟ ଜୁହାତି ଲୋଭମୟ ସୁଦୂର୍ମତୀ ଇଏ ହେଉଛି ବହୁତ ଲୋଭ ତାର ଜୁହାର ରହିଛି ଏବଂ ସୁଦୂର୍ମତୀ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିବା ପାଇଁ ମଧ୍ୟ ପଶ୍ଚାତପଦ ହେଉନାହିଁ ତେଣୁ ତାକେ ଯେତା କଠିନ ସଂସାରରେ ଅନ୍ୟ ଇନ୍ଦ୍ରିୟମାନଙ୍କୁ ଜିତିବା ନିଶ୍ଚିନ୍ତ ଭାବରେ ସବୁ ଇନ୍ଦ୍ରିୟମାନଙ୍କୁ ଜିତିବା କଠିନ କିନ୍ତୁ ବିଶେଷ ଭାବରେ ଜିହ୍ୱା ଇନ୍ଦ୍ରିୟକୁ ଜିତିବା ଆହୁରି ସବୁଠାରୁ ବେଶୀ କଠିନ କିନ୍ତୁ କୃଷ୍ଣ ବଡ଼ ଦୟାମୟ ଏ ଜିହ୍ୱାକୁ ଦୟା କରିବା ଜୟ କରିବା ପାଇଁ ଗୋଟେ ଉପାୟ ଦେଇଛନ୍ତି କୃଷ୍ଣ ବଡ଼ ଦୟାମୟ କରିବାରେ ଜିହ୍ୱା ଜୟ କ'ଣ କେମିତି ଉପାୟ ଦେଇଛନ୍ତି ନା ସୁପ୍ରସାଦ ନଦେଲେ ଭାଇ ଆମର ଇସ୍କନରେ ଏ ଗୋଟେ କଥା ରହିଛି ଯେ ଦୁଇଟି ମନ୍ତ୍ର ରହିଛି ପ୍ରସିଦ୍ଧ ମନ୍ତ୍ର ଗୋଟିଏ ମନ୍ତ୍ର ହେଉଛି ଓଂ ନମୋ ଭଗବତେ ବାସୁଦେବାୟ। ଏ ମନ୍ତ୍ର ପାଠ କଲେ ସମସ୍ତେ ଶୋଇପଡ଼ିବେ। ଆଉ ଯେଉଁ ମନ୍ତ୍ରୀଟି ରହିଛି ମହାପ୍ରସାଦ ଗୋବିନ୍ଦେ, ଏଇ ମନ୍ତ୍ର ପାଠ କଲା ମାନେ ସମସ୍ତେ ଜାଗ୍ରତ ହେଇଯିବେ। ଆମର ଜଣେ ଗୋଟେ କଥା ରହିଛି, ଜଣେ ଗୁରୁ ତାଙ୍କର ଶିଷ୍ୟକୁ କହିଲେ, ପୁତ୍ର ଯାହା ମଙ୍ଗଳାଳତି ସମୟ ହେଇଗଲା, 4:30 ବାଜିଲା, ମଙ୍ଗଳାଳତି କରିବା, ଚାଲ ମନ୍ଦିର ଯାଇକି ସେ ମଙ୍ଗଳାଳତି କର। ନା ଗୁରୁଦେବ, ମୁଁ ଟିକେ ସେ କାଲି ମୋର ରହିଯାଇଛି ମାଳା ରହିଯାଇଛି ଜପ କରିବା ପାଇଁ, ତେଣୁ ମୁଁ ଆଜି ଆଉ ସେବା କରିବି ନାହିଁ, ମାଳା ଜପ କରିବି। ତେଣୁ ଗୁରୁଦେବ ନିଜେ ଯାଇକରି ସେବା କରୁଛନ୍ତି ମଙ୍ଗଳାଳତି, ଆଉ କେହି ଭକ୍ତ ନାହାନ୍ତି। ତେଣୁ ସରିଲା ପରେ ତାପରେ ସବୁ ହେଲା, ତାପରେ ଦର୍ଶନ ଆଳତି ଏସବୁ ହେଲା। ତାପରେ କହିଲେ, ଆଚ୍ଛା ତୁ ଟିକେ ଯାଇକିନା ରୋଷେଇ କର, ଭଗବାନ ଭୋଗ ଲାଗିବ। ନା ଗୁରୁଦେବ, ମୋର ମାଳା ତ ସରୁନି, ଆଉ ମୁଁ କେମିତି ରୋଷେଇ କରିବି। ତେଣୁ ଗୁରୁଦେବ ନିଜେ ଯାଇକି ରୋଷେଇ କଲେ, ସରିଲା ପରେ ଭୋଗ ଲାଗି ସାରିଲା ପରେ ଯେତେବେଳେ ଖାଇବା କଥା ପଡ଼ିଲା, ନା ତା ଗୁରୁଦେବ ମୋର ସରିଗଲା, ମୁଁ ଏବେ ପ୍ରସାଦ ସେବା କରିବି, ମହାପ୍ରସାଦ ଗୋବିନ୍ଦଟା ବୋଲିବି। ତେଣୁ ଯେତେ ଇନ୍ଦ୍ରିୟମାନେ ଅଛନ୍ତି, ଏଇ ଜିହ୍ୱା ଇନ୍ଦ୍ରିୟଟାକୁ ଜୟ କରିବା ବହୁତ କଠିନ। ଭାଗବତରେ ବର୍ଣ୍ଣନା କରାଯାଇଛି, ଯେଉଁ ଜିହ୍ୱା ଇନ୍ଦ୍ରିୟ ଏଭଳି ଯେ ତାକୁ ଯଦି ଅନ୍ୟ ଇନ୍ଦ୍ରିୟମାନଙ୍କୁ ଜଣେ ସଂଯମ କରିପାରେ, କିନ୍ତୁ ଜିହ୍ୱା ଇନ୍ଦ୍ରିୟକୁ ଯଦି ସଂଯମ କରିପାରି ନାହିଁ, ତାହେଲେ ବୁଝିବାକୁ ପଡ଼ିବ ଯେ ସେ ସଂଯମ ବ୍ୟକ୍ତି ନୁହନ୍ତି। ସେଥିପାଇଁ ଭକ୍ତିନାଥ ଠାକୁର କହୁଛନ୍ତି, ଜିହ୍ୱାକୁ ଜୟ କରିବା ପାଇଁ କୃଷ୍ଣଙ୍କ ଦୟାମୟ ସେ ସୁପ୍ରସାଦ ଦେଉଛନ୍ତି। ଭଗବାନଙ୍କର ଯେଉଁ ପ୍ରସାଦ, ପ୍ରସାଦ ସର୍ବଦୁଃଖାନାମ ହାନିର ସୁ ବଜାୟତେ ପ୍ରସନ୍ନ ଚେତ ସେ ଆସୁ ବୁଦ୍ଧି ପର୍ଯ୍ୟପ୍ରତିଷ୍ଠିତେ। ଭଗବତ ଗୀତା 8 ଅଧ୍ୟାୟରେ ଭଗବାନ ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି, ପ୍ରସାଦ ସର୍ବଦୁଃଖାନାମ। ପ୍ରସାଦ ଗ୍ରହଣ କରିବା ଦ୍ୱାରା ଖାଲି ଯେ ଅନ୍ନପ୍ରସାଦ ତାହା ନୁହଁ, ଯେକୌଣସି ପ୍ରସାଦ ହେଉ ଭଗବାନଙ୍କର। ଭାଗବତମ 11:6 ଅଧ୍ୟାୟରେ ଉଦ୍ଧବ ସେବିତା କହୁଛନ୍ତି, ୟା ତୋୟା ଉପଭୁକ୍ତ ଶ୍ରବ ଗନ୍ଧ ବାସ ଅଳଙ୍କାର ଇତ୍ୟାଦି ଉଚ୍ଚିଷ୍ଟ ଭୋଜନ ଦାସା ତବ ମାୟା ଜୟମ ହି। ଭଗବାନଙ୍କର, ଭଗବାନ ହେଉଛନ୍ତି ଉପଭୋଗକାରୀ, ସେଥିପାଇଁ ତାଙ୍କୁ ଗୋଟେ ନାମ ହେଉଛି ପୁରୁଷ। ସେ ସବୁ ଉପଭୋଗ କରୁଛନ୍ତି, ତୋୟା ଉପଭୁକ୍ତ ଶ୍ରବ, ଶ୍ରବ କହିଲେ ବା ଯେଉଁ ମାଳ, ଏଇ ଯେଉଁ ଫୁଲମାଳ ଶ୍ରବ ଗନ୍ଧ ପ୍ରଦାନ କରାଯାଉଛି, ଚନ୍ଦନ ଇତ୍ୟାଦି, ବାସ ବସ୍ତ୍ର ପ୍ରଦାନ ଦିଆଯାଉଛି, ଅଳଙ୍କାର ପ୍ରଦାନ କରାଯାଉଛି, ଏବଂ ଭଗବାନ ସେସବୁ ଥରେ ଗ୍ରହଣ କଲା ପରେ ତାକୁ ଦେଇଦେଉଛନ୍ତି, ତାକୁ ତ୍ୟାଗ କରିଦେଉଛନ୍ତି, ଆଉ ଗୋଟେ ନୂତନ ବସ୍ତ୍ର ପ୍ରଦାନ କରୁଛନ୍ତି ଭଗବାନ। ତେଣୁ ଏଇ ଯେଉଁ ଭଗବାନଙ୍କର ଉଚ୍ଚିଷ୍ଟ, ଏଇଟାକୁ ଯେଉଁମାନେ ଭଗବାନ ଭକ୍ତ ଉଚ୍ଚିଷ୍ଟ ଭୋଜନ ଦାସା, ଭଗବାନଙ୍କୁ ପ୍ରସାଦ ଅର୍ପଣ, ଭୋଗ ଅର୍ପଣ କରାଗଲା, ସେଟା ପ୍ରସାଦରେ ପରିଣତ ହୋଇଗଲା। ଭଗବାନ ଉଚ୍ଚିଷ୍ଟକୁ ଆମେ ଏଇ ପ୍ରସାଦ ଯେତେବେଳେ ଗ୍ରହଣ କରିବା କ'ଣ ହେବ ନା, ଉଦ୍ଧବ କହୁଛନ୍ତି, ଉଚ୍ଚିଷ୍ଟ ଭୋଜନ ଦାସା ତବ ମାୟା ଜୟମ ହି। ଭଗବାନଙ୍କ ଯେଉଁ ମାୟା ରହିଛି, ଏ ଇନ୍ଦ୍ରିୟମାନଙ୍କର ଯେଉଁ ବେଗ, ଏ କ'ଣ ପାଇଁ ହେଉଛି ନା, ଏଇ ମାୟା ଦ୍ୱାରା ବଶୀଭୂତ ହେଇକି ସେମାନେ ଏଇଭଳି ଭାବରେ ତାଙ୍କର ସବୁ ବେଗ ରହିଛି, ଛଡ଼ ବେଗ ଆମର ଯେଉଁ ରହିଛି, ଇନ୍ଦ୍ରିୟମାନଙ୍କ ବଶୀଭୂତ ହେଇକି ସେମାନେ ମାୟା ଦ୍ୱାରା ବଶୀଭୂତ ହେଇ ସେମାନେ ଏଇ ବେଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଭଗବାନ ମାୟାକୁ ଜୟ କରିବା ବହୁତ ସହଜ ହେଇଯିବ, ଜୟମୟୀ। ଏଠି ମଧ୍ୟ କୁହାଯାଉଛି ହେଳନା, ବହୁତ ହେଳାରେ ବହୁତ ସହଜରେ ଆମେ ଏ ମାୟାକୁ ପାର ହୋଇଯାଇପାରିବା, ଗୃହସ୍ଥ ଆଶ୍ରମରେ ଯେଉଁମାନେ ଅଛନ୍ତି, ତ ମାୟାଂ ଜୟମ ହି। ତେଣୁ ଏଇ ଯେଉଁ ଇନ୍ଦ୍ରିୟମାନଙ୍କ ଭିତରେ ଜିହ୍ୱା ଇନ୍ଦ୍ରିୟଟି ବହୁତ ଲୋଭମୟ ସୁଧୁର୍ମଦୀ, ତାକୁ ତା କଠିନ ସଂସାରରେ ତୁ ସେଇ ମହା ସେଇ ଅନ୍ନାମୃତ ପାଅ ରାଧା କୃଷ୍ଣର ଗୁଣ ଗାଅ। ଯେଉଁମାନେ ଖାଦ୍ୟ ଗ୍ରହଣ କରୁଛନ୍ତି ମହାପ୍ରସାଦ, ଏଇ ଭଗବାନଙ୍କର ଗୁଣଗାନ କରି କରିକି ପ୍ରସାଦ ପାଇବେ। ପ୍ରେମ ଡାକ ଚୈତନ୍ୟ ଦାୟ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶ୍ରୀବାସାଦି ଶ୍ରୀ ଗୌରଭକ୍ତବୃନ୍ଦ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଇନ୍ଦ୍ରିୟମାନେ ଜୟ କରିବା।